ଡକ୍ଟର ମାୟାଧର ମାନସିଂହଙ୍କ ଭ୍ରମଣ କାହାଣୀ ପଶ୍ଚିମ ପଥିକର ସମ୍ପାଦିତ ରୂପର ତୃତୀୟ ଭାଗ। ଜାପାନୀ ଜାହାଜ ଦିନ 12 ବେଳେ କଲମ୍ବୋ ବନ୍ଦରର କସିମାମାରୁ ଯାତ୍ରା ଆରମ୍ଭ କଲା। ବନ୍ଦର ଛାଡ଼ୁ ଛାଡ଼ୁ ଜାହାଜରେ ସମୁଦ୍ର ପୀଡ଼ା ଆରମ୍ଭ ହେଲା। ସମୁଦ୍ର ପୀଡ଼ା ଅର୍ଥାତ୍ ଜାହାଜ କମ୍ପନ। କଲମ୍ବୋ ବନ୍ଦର ପରେ ପରବର୍ତ୍ତୀ ବନ୍ଦର ଏଡେନ୍, ସେଠାରେ ପହଞ୍ଚିବାକୁ ସପ୍ତାହେ ଲାଗେ। ବାଟରେ କେବଳ ଅନନ୍ତ ନୀଳ ଜଳଧି। ଲେଖକଙ୍କର ଏହା ପ୍ରଥମ ସମୁଦ୍ର ଯାତ୍ରା। ମନରେ ଅନେକ ବିସ୍ମୟ ଓ ଆତଙ୍କ ଭାବ ରହିଥାଏ। ସପ୍ତାହ ବ୍ୟାପୀ ସମୁଦ୍ର ପୀଡ଼ା ଲେଖକଙ୍କୁ ବିକଳ କରିଦେଇଥିଲା। ସମୁଦ୍ର ପୀଡ଼ା, ସମୁଦ୍ର ପୀଡ଼ା ଏକ ଅନୁଭବ। ଗଭୀର ନୀଳ ସମୁଦ୍ର ଭିତରେ ଜାହାଜ ଆନ୍ଦୋଳିତ ହୁଏ, ପାଦ ସ୍ଥିର ରହେ ନାହିଁ, ଟଳମଳ ହୋଇ ଚାଲିବାକୁ ହୁଏ, ମୁଣ୍ଡ ବୁଲାଏ, ପେଟ ଓ ହୃତ୍ପିଣ୍ଡ ଆକ୍ରାନ୍ତ ହୁଏ, ଅନ୍ତଃଶିରା ପ୍ରକମ୍ପିତ ହୁଏ, ବାନ୍ତି ଲାଗେ, ଖାଇବାକୁ ଇଚ୍ଛା ହୁଏ ନାହିଁ। ଲେଖକ ପ୍ରାୟ ଏଡେନ୍ ଯାଏଁ ଜାହାଜ ଭିତରେ ଶୋଇ ରହିଲେ। ନରକ ଯନ୍ତ୍ରଣା ପରି ବୋଧ ହୁଏ। ସମୁଦ୍ର ପୀଡ଼ା ଯେତେବେଳେ ତୀବ୍ର ହୁଏ, ହତାଶ ହୋଇ କାନ୍ଦିବାକୁ ଇଚ୍ଛା ହୁଏ। ପ୍ରକାଶରୁ ଘର କଥା ମନେ ପଡ଼େ। ଆରବ ସାଗର ମଧ୍ୟରେ ଭୂମଧ୍ୟ ସାଗରର ପ୍ରଥମ ଅଂଶରେ ଏବଂ ଆଟ୍ଲାଣ୍ଟିକ୍ ମହାସାଗର ସାଇବେରିୟ ଉପକୂଳରେ ପ୍ରାୟ 3 ଥର ସମୁଦ୍ର ପୀଡ଼ା ହୋଇଥିଲା। ଜାହାଜ ପ୍ରକମ୍ପନ ଆରମ୍ଭ ହେଲେ ଲେଖକ ସେଜରେ ଶୋଇ ରୁହନ୍ତି ଓ ସମୁଦ୍ର ସ୍ଥିର ହେଲେ ଜାହାଜ ଉପରକୁ ଆସନ୍ତି। ସିଲନରୁ ଜାହାଜରେ 3-4 ଜଣ ଛାତ୍ର ଉଠିଥିଲେ, ପଞ୍ଜାବରୁ ଜଣେ ଓ ଜଣେ ଶିକ୍ଷିତ ଯୁବ ବ୍ୟବସାୟୀ ଜାହାଜରେ ଲେଖକଙ୍କର ଯାତ୍ରୀ ହୋଇଥିଲେ। ଏମାନେ ସମସ୍ତେ ତୃତୀୟ ଶ୍ରେଣୀ ଯାତ୍ରୀ। ଏହା ବ୍ୟତୀତ 12-14 ଜଣ ଭାରତୀୟ ବୁଲା ବିକାଳି ଉଠିଥିଲେ। ପଞ୍ଜାବ ଓ ଉତ୍ତର ପଶ୍ଚିମ ପ୍ରଦେଶରେ ଏମାନଙ୍କ ଘର। ଏମାନଙ୍କର ସ୍ୱଭାବ ଅପରିଷ୍କାର। ଏମାନେ ଖୁଚୁରା ବେପାର କରନ୍ତି। ଦଣ୍ଡି ଗ୍ଲାସ୍କୋ ସହରରୁ କପଡ଼ା ମୋଟା ଦରରେ କିଣି ଖୁଚୁରା ବିକ୍ରି କରନ୍ତି। ଲେଖକଙ୍କ ଭାଷାରେ ଏପରି ଲୋକ ସବୁ ଯେ ବିଲାତ ଆସନ୍ତି, ଏ ଧାରଣା ଆମ ଦେଶରେ ଅନେକଙ୍କର ନାହିଁ। କିନ୍ତୁ ବିଲାତ ଆସି ଦେଖୁଛି, ଏଠି ଏମିତି ବଡ଼ ସହର ନାହିଁ ଯେଉଁଠି ଏଇ ଧରଣର ଭାରତୀୟ ବୁଲାବିକା ନାହାନ୍ତି। ଏମାନେ ଦଣ୍ଡି ଗ୍ଲାସ୍ଗୋ ପ୍ରଭୃତି ସହରରୁ କପଡ଼ା ପ୍ରଭୃତି ମୋଟା ଦରରେ କିଣି ପୋଷାକ ବନେଇ ନିଅନ୍ତି ଓ ତାକୁ ଖୁଚୁରା ଦରରେ ଗାଁ ଗଣ୍ଡା ସହର ତଳି ବୁଲି ବିକନ୍ତି। ଏଥିରେ ବେଶ 2 ପଇସା ପାଆନ୍ତି ମଧ୍ୟ। ମୁଁ ଏଠାକୁ ଆସିଲା ପରେ ବାଟଘାଟରେ ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ ଦେଖିଛି। ଥରେ ନ୍ୟୁକ୍ଲାସ୍ରେ ଥିବା ଏମାନଙ୍କ ବସା ଘରକୁ ବି ଯାଇଛି। ଯାତ୍ରାରେ ବାହାରିବା ସାଇବ ପରି କୌଣସି ମତେ ପୋଷାକ ପିନ୍ଧିବା ଶିଖିଛନ୍ତି ସତ, କିନ୍ତୁ ଭାରତବର୍ଷରେ ସାରା ଅଭ୍ୟାସ ଯାକ ସାଙ୍ଗରେ ଆଣିଛନ୍ତି ଓ ସାଇତି ରଖିଛନ୍ତି। ଗୋଟେ ବଖରାରେ 4 ଜଣ ଲେଖାଏଁ ରହିବେ। ସେଇଠି ରୋଷେଇ, ସେଇଠି ଲୁଗାପଟା, ପେଡ଼ିପେଟ୍ରା, ମଇଦା ମାଂସ, ଠିକ୍ ଭାରତବର୍ଷ ପରି। ଜାହାଜରେ ମୁଁ ଓ ପଞ୍ଜାବର ଶିକ୍ଷିତ ଯାତ୍ରୀ 2 ଜଣ ଯେଉଁ କେବିନ୍ରେ ଥିଲୁ, ଏମାନେ ବି ସେଇଠି ଉଠିଥିଲେ। ସାଙ୍ଗରେ ଲମ୍ବ ନଳିବାଲା ଗୋଟେ ହୁକା ଆଣିଥାନ୍ତି। କେବିନ୍ ଭିତରକୁ ଯେତେବେଳେ ପଶିବ, ପଞ୍ଜାକ ଯାକ ବୃତ୍ତାକାରରେ ବସି ହୁକାକୁ କେନ୍ଦ୍ରରେ ଥୋଇ ପାଳି କରି ବସି ଟାଣୁଥିବେ। ଘର ଯାକ ଧୂଆଁ, ପଶି ହୁଏ ନାହିଁ କି ରହି ହୁଏ ନାହିଁ, କହିଲେ ବି ଶୁଣିବେ ନାହିଁ। ଭାରତବର୍ଷରେ ଏହି ଶ୍ରେଣୀର ଲୋକଙ୍କୁ ଏ ଅବସ୍ଥାରେ କିଛି ଉପଦେଶ ଦେଲେ ବରାବର ତ ଉତ୍ତର ଶୁଣିବ, କାହିଁକି ଓ ଆମେ କ'ଣ ଭଡ଼ା ଦେଇନୁ କି, ତମେ କ'ଣ ଏକୁଟିଆ କମ୍ପାନୀକୁ ପଇସା ଦେଇଛ। ଏମାନଙ୍କର ବି ସେହି ମନୋଭାବ। ଦିନେ ହେକ୍ ଉପରେ ଶୋଇଛୁ, ମୋ ପାଖରେ ଏହି ଦଳର ଗୋଟେ ଭେଣ୍ଡା ଶୋଇ ପିକା ଖାଇବାକୁ ଲାଗିଲା। ଧୂମ୍ରପାନର ଅସୁବିଧା, ପାଖରେ ବସିଥିବା ଲୋକ ହିଁ ସହେ। ମୁଁ ଧୂଆଁରେ ଅସ୍ଥିର ହୋଇ ତାକୁ କହିଲି, ହଁ ସେ ଅନ୍ୟ ଆଡ଼େ ଧୂଆଁ ଛାଡ଼ୁ। ସେ ମୂର୍ଖଚିତ ଉତ୍ତର ଦେଲା, ତମେ ତମ ନାକ କାଟି ପକାଉନ। ଅବସ୍ଥା ଏପରି ହେଲା ଯେ ଯାତ୍ରାର ଅଧିକାଂଶ ଦିନ ମୁଁ ମୋ କେବିନ୍ରେ ନ ରହି ଅନ୍ୟତ୍ର ଯାଇ ଶୁଆବସା କଲି। ଯାତ୍ରୀମାନଙ୍କ ମଧ୍ୟରୁ ଅନେକ ଗରିବ ଦଲାଲମାନଙ୍କ ମାଧ୍ୟମରେ ପ୍ରେରଣ ହୋଇଥାନ୍ତି। ସେମାନଙ୍କର ପୋଷାକ ପରିଚ୍ଛେଦ, ଭାଷା, ବ୍ୟବହାର ଭିନ୍ନ ଭିନ୍ନ, କେଶ ବିନ୍ୟାସ ଅଦ୍ଭୁତ, ମୂର୍ଖଚିତ ବ୍ୟବହାର ସେମାନଙ୍କର। ସେହି ବୁଲାବିକାଳିମାନେ ଦିନହୀନ ପରି ଓଡ଼ିଆ ଶ୍ରମିକ କଲିକତା ରେଙ୍ଗୁନ ଗଲା ପରି ପଶ୍ଚିମ ଭାରତୀୟ ବା ପଞ୍ଜାବୀ ଶ୍ରମିକ ସେହିପରି ବିଦେଶ ଯାଇ ବେପାର କରନ୍ତି ଓ ଶ୍ରମିକ କାମ ମଧ୍ୟ କରନ୍ତି। ଲେଖକଙ୍କ ସାଥିରେ ପଞ୍ଜାବର 2 ଜଣ ଯାତ୍ରୀଙ୍କ ମଧ୍ୟରୁ ବ୍ୟବସାୟୀ ଯୁବକଙ୍କ ନାମ ଚମନଲାଲ। ସେ ଭଦ୍ର ଓ ଧନୀ ଘରର ପିଲା। ସେ ବ୍ୟବସାୟ ସୂତ୍ରରେ ବିଲାତ ଯାଉଥିଲେ। ବିହନ ନ କରି ଅର୍ଜିତ ଧନ କୌଣସି ଜନସେବାରେ ବ୍ୟୟ କରିବା ତାଙ୍କର ସଂକଳ୍ପ ଥିଲା। ପଞ୍ଜାବର ଆର ଜଣକ ଜଣେ କଲେଜର ଲେକ୍ଚରର ବିଲାତ ଡିଗ୍ରୀ ପାଇଁ ଯାଉଥିଲେ। ତାଙ୍କ ବାପା ଏକ କଲେଜର ଭାଇସ୍ ପ୍ରିନ୍ସିପାଲ। ଲେଖକଙ୍କ ଭିତରେ ମଧ୍ୟ ଜଣେ ଦରିଦ୍ର ଶ୍ୱେତାଙ୍ଗ ତରୁଣ ଯାତ୍ରା କରୁଥିଲେ। ଜାହାଜର ଫାଷ୍ଟ ଓ ସେକେଣ୍ଡ କ୍ଲାସରେ ଅନେକ ଶ୍ୱେତାଙ୍ଗ ଯାତ୍ରୀ, ଜାପାନୀ ଯାତ୍ରୀ ମଧ୍ୟ ଅନେକ ଅଛନ୍ତି। ସେମାନେ ତୃତୀୟ ଶ୍ରେଣୀ, ବଡ଼ ରହସ୍ୟମୟ ଯାତ୍ରା। ଘାଟେ ଘାଟେ କଲମ୍ବୋ ବନ୍ଦର ଛାଡ଼ିବା ପରେ ଅପରାହ୍ନରେ ଜାହାଜ ସ୍ଥଳଭାଗ ପାଖ ଦେଇ ଗତି କରୁଥିଲା। ଡେକ୍ ଉପରୁ ଆରବ ଉପକୂଳ ପର୍ବତମାଳା ଦେଖାଯାଉଥିଲା। ଜାହାଜ ଏଡେନ୍ ଉପସାଗରରେ ଚାଲିଥିଲା। ଏଠାରେ ସମୁଦ୍ର ଜଳ ଶାନ୍ତ, ସମୁଦ୍ର ପୀଡ଼ା ନାହିଁ। ଏଡେନ୍ର ରୁକ୍ଷ କଠୋର ଗିରିପୁଞ୍ଜ ଦେଖାଗଲା। ଏଡେନ୍ରେ ଓହ୍ଲାଇ ସହର ବୁଲି ଆସିବାକୁ ପ୍ରସ୍ତୁତ ହେଲେ। ସେତେବେଳକୁ ଅନ୍ଧାର, ଛୋଟ ମୋଟର ବୋଟ୍ରେ ବେଳାଭୂମିକୁ ଯିବାକୁ ହୁଏ। ଅନେକ ଦିନ ସମୁଦ୍ର ଯାତ୍ରା ପରେ ଏବେ ମାଟିରେ ପାଦ ଦେବାକୁ ହେବ। ମନରେ ପ୍ରଚୁର ଆନନ୍ଦ। ଏଡେନ୍ କେବଳ ପାହାଡ଼, ରୁକ୍ଷ, କଠିନ, ଜନହୀନ, ବୃଷ୍ଟିହୀନ ଥିଲେ ମଧ୍ୟ ବେଶ ସମୃଦ୍ଧ ସହର। ଏଠି ଅବହେଳିତ ମାନବବାସର ଅଯୋଗ୍ୟ ରୁକ୍ଷ ପର୍ବତମାଳା ଏବେ ଇଂରେଜ ଯାତ୍ରୀ ହାତବାଜି ବିଳାସମୟ ନଗରୀ। ଏଡେନ୍ ଆରବ ମରୁଭୂମିର ପ୍ରାନ୍ତ ଦେଶ, ଭୟଙ୍କର ଗରମ ସ୍ଥାନ, କ୍ୱଚିତ ବର୍ଷା ହୁଏ। ଏଠାରେ ଅଧିକାଂଶ ବାସିନ୍ଦା ଆରବୀୟ ଓ ଭାରତୀୟ। ଏଡେନ୍ ଆଫ୍ରିକାର ନିକଟବର୍ତ୍ତୀ ହୋଇଥିବାରୁ ଅନେକ ଆଫ୍ରିକୀୟ ଏଠି ଜୀବିକା ପାଇଁ ଜମା ହୁଅନ୍ତି। ଇଟାଲୀର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଆବିସିନିଆ ଲୋକ ଏଡେନ୍ ଚାଲି ଆସିଛନ୍ତି। ଏଡେନ୍ ଘୁରାଘୁରି କରି ରାତି 9 ବେଳକୁ ଯାତ୍ରୀମାନେ ଜାହାଜକୁ ଫେରିଲେ। ରାତି 12 ଜାହାଜ ଛାଡ଼ିଲା। ତହିଁ ଆର ଦିନ ପ୍ରଭାତରେ ନିଦ୍ରାଭଙ୍ଗ ହେଲା ବେଳକୁ ସେମାନେ ବାବେଲ ମାଣ୍ଡେବ ପ୍ରଣାଳୀ ପାର ହୋଇ ଲୋହିତ ସାଗରରେ ପହଞ୍ଚି ସାରିଥିଲେ। ଲୋହିତ ସାଗରର ଏହି ଅଂଶ ଅତ୍ୟନ୍ତ ସଂକୀର୍ଣ୍ଣ। ଦୁଇ ପାଖରେ କୂଳଭୂମି ପ୍ରାୟ ଦେଖାଯାଏ। ଏହି କୂଳଭୂମି ବିଶେଷତଃ ଆରବ କୂଳ। ଦୁଇପଟେ ଦ୍ୱୀପମାଳା, ଜନବସତି, ରୁକ୍ଷକାନ୍ତ, ବତୀଘର ପରିଦୃଶ୍ୟମାନ। ଲୋହିତ ସାଗର ପାରି ହେବାକୁ 4 ଲାଗିଥିଲା। ଜଳଯାତ୍ରା ଭିତରେ ଲୋହିତ ସାଗରର ଦିନଗୁଡ଼ିକ ଅତ୍ୟନ୍ତ ସୁଖଦାୟ ଥିଲା। ଶାନ୍ତ ଉଦାର ଜଳରାଶି, ଚିଲିକାର ଦୃଶ୍ୟ ପରି ପ୍ରତୀୟମାନ ହୁଏ। ଲୋହିତ ସାଗରର ଜଳ ଗରମ ଗରମ ହେଲେ ମଧ୍ୟ ତାହା ଆମୋଦଦାୟକ ଥିଲା। ପ୍ରବାହିତ ପବନ ଆରାମଦାୟକ ଥିଲା। ତୃତୀୟ ଶ୍ରେଣୀ ଡେକ୍ କାନଭାସ ତଳେ ରାତି ମଉଜରେ କଟାଇଥିଲେ। ଲୋହିତ ସାଗର ଭିତରେ ଗତି କରୁଥିଲା ବେଳେ 2 ବିରାଟ ମହାଦେଶ ଦେଇ ଗତି କରୁଥିଲେ। ଡାହାଣ ପଟେ ମାନବିକ ସଭ୍ୟତାର ମରୁଭୂମି ଏସିଆ, ବାମପଟେ କୃଷ୍ଣ ମହାଦେଶ ଆଫ୍ରିକା, ଏକପଟେ ଆରବ, ଅନ୍ୟପଟେ ଇଜିପ୍ଟ। ଏହି ଆରବ ମରୁଭୂମିରେ ମହମ୍ମଦ ଜନ୍ମ ହୋଇ ମହାନ ସତ୍ୟର ପ୍ରଚାର କରିଥିଲେ। ମନୋହର ସଂସ୍କୃତି ଦାନ କରି ମାନବ ଇତିହାସକୁ ସୁଗମ କରିଥିଲେ। ତତ୍ପରେ ଆସିଥିଲା ସୁଏଜ ବନ୍ଦର। ଲୋହିତ ସାଗରର ଏ ଅଂଶ ମଧ୍ୟ ସଂକୀର୍ଣ୍ଣ। ଦୁଇ କୂଳ ପରିଷ୍କାର ଦେଖାଯାଉଛି। ଆଫ୍ରିକା ପଟେ ରୁକ୍ଷ ଟାଙ୍ଗର ଉତ୍ତୁଙ୍ଗ ପର୍ବତ ପ୍ରାଚୀର ସମୁଦ୍ରର କୂଳେ କୂଳେ ବହୁଦୂର ଯାଏ ମାଡ଼ି ଚାଲିଛି। କ୍ରମେ ଆମେମାନେ ସୁଏଜ ଉପସାଗର କ୍ରମ ସଂକୀର୍ଣ୍ଣ ମୁଣ୍ଡି ଆଡ଼କୁ ଗତି କରି ସୁଏଜ ନାଳରେ ପ୍ରବେଶ କଲୁ। ସୁଏଜ ବନ୍ଦରରେ ଜାହାଜ ଅଳ୍ପ ସମୟ ମାତ୍ର ରହେ। ଏଠୁ ଦଳେ ଯାତ୍ରୀ କାଇରୋ ଓ ପିରାମିଡ୍ ଦେଖିବା ପାଇଁ ଓହ୍ଲାଇଗଲେ। ସେମାନେ ପୋର୍ଟ ସୟଦରେ ଜାହାଜରେ ପୁଣି ଚଢ଼ିବେ। ସୁଏଜ କେନାଲରେ ଦୃଶ୍ୟପଟ ପରିବର୍ତ୍ତିତ ହେଲା। ବାମପଟର ପାହାଡ଼ ପ୍ରାଚୀର ପଛରେ ରହିଲାଣି। ବର୍ତ୍ତମାନ ଦୁଇ କଡ଼ରେ ଧୁ ଧୁ ବାଲି ଦିଗ୍ବଳୟ ପର୍ଯ୍ୟନ୍ତ ଦୁଇ ଦିଗରେ ମାଡ଼ି ଚାଲିଛି। ପ୍ରଖର ସୂର୍ଯ୍ୟକର ହେମକାନ୍ତ ବାଲୁକା ରାଶି ଉପରେ ପତିତ ହୋଇ ଏପରି ତୀବ୍ର ଭାବରେ ପ୍ରତିଫଳିତ ହେଉଛି ଯେ ଆଖି ସେ ବାଲି ଉପରେ ରଖି ହେଉନି। ଆମ ଘର ତ ସମୁଦ୍ର ବେଳାରେ। ଦୀର୍ଘ ସମୁଦ୍ରକୂଳ ବ୍ୟାପୀ ରଙ୍ଗା ବାଲିର ବନମାନଙ୍କରେ ବାଲି ହରିଣ ପଛରେ ଗୋଡ଼େଇବାର, ଗୁଡ଼କଙ୍କର କଣ୍ଟକିତ ଫୁଲ ଉଡ଼େଇ ଖେଳିବାର, କଇଁସାରୀ ଲଟା ଛିଡ଼ାଇବାର ଓ ବାଲି ଆଖୁ ବୋଲି ଗୋଟିଏ ପ୍ରକାର ମୋଟା ଘାସକୁ ଚୋବାଇବାର ବାଲ୍ୟ ଅନୁଭୂତି ମୋ ପ୍ରାଣର ପରମ ସାଇତା ଧନ। କିନ୍ତୁ ବର୍ତ୍ତମାନ ଯେଉଁ ବାଲି ଦେଖୁଛି, ଏ ହେଉଛି ମରୁବାଲି। ଗୋଟାଏ ଦୁର୍ବାସୁଦ୍ଧା ତହିଁରେ ନାହିଁ, କୌଣସି ଜୀବର ଦେଖା ନାହିଁ। ଯେଉଁ ସମୁଦ୍ର ଛାଡ଼ି ଆସି ତାର ଦୁର୍ବାର ତରଙ୍ଗମାଳା ପରି ଏଇ ମରୁ ସମୁଦ୍ରର ବାଲୁକା ତରଙ୍ଗ ଦୁର୍ବାର ପ୍ରସାରରେ ଦିଗ୍ବଳୟ ପର୍ଯ୍ୟନ୍ତ ମାଡ଼ି ଚାଲିଛି। ଦିଗ୍ବଳୟର ଆରପଟେ ଆକାଶର ଶେଷ ଯାଏଁ ପୁଣି ଯେ ଏହି ବାଲୁକା, ତାହା ମୁଁ ସହଜରେ ଅନୁମାନ କରିପାରିଲି। ଏ ତାହେଲେ ମରୁଭୂମି। କିନ୍ତୁ ପ୍ରକୃତି ମରୁଭୂମିକୁ ମଧ୍ୟ ଏକ ପ୍ରକାର ସୌନ୍ଦର୍ଯ୍ୟ ଯେ ଦେଇଛି, ତାହା ଯାହାର ଆଖି ଥିବ ସେ ଦେଖିପାରିବ। ପ୍ରାଣକୁ ଚମତ୍କାରିତା ଯୋଗାଇବା ସୌନ୍ଦର୍ଯ୍ୟର ଏକ ଅଂଶ। ମହାନଦୀର ପଙ୍କିଳ ଜଳମୟୀ ବନ୍ୟାର ସୌନ୍ଦର୍ଯ୍ୟ ତାର ଭୀଷଣତାରୁ ଆସେ। ଯୋଗୀର ଅକିଞ୍ଚନତା ପରି ଏହି ମରୁବାଲିର ରୁକ୍ଷତାରେ ଏକ ପ୍ରକାର ମର୍ଯ୍ୟାଦା ରହିଛି। ଯେଉଁ ଦାରିଦ୍ର୍ୟରେ ବ୍ୟକ୍ତିତ୍ୱ ଫୁଟି ବାହାରେ ତା ପାଦ ତଳେ ଧନ ମୁଣ୍ଡ ନୁହାଏ। ମରୁଭୂମି ନିଜର ରୁକ୍ଷ ନିଷ୍ଠୁର ପ୍ରସାର ଘେନି ନିଜେ ଯେ ସନ୍ତୁଷ୍ଟ ହୋଇ ପଡ଼ି ରହିଛି, ସେଇଥିରେ ତାର ସ୍ୱତନ୍ତ୍ର ମାଧୁରୀ ଫୁଟି ଉଠୁଛି। ବଣର ଦନ୍ତାହାତୀ ପଲ ଛାଡ଼ି ଖେଦାରେ ପଶିଲା ପରି ସମୁଦ୍ର ଜଳ ତାର ଅସୀମ ତରଙ୍ଗ ଲୀଳାକୁ ପଛରେ ରଖି ବର୍ତ୍ତମାନ ସୁଏଜ ନାଳର କ୍ଷୁଦ୍ର ସୀମା ଭିତରେ ପଶିଛି। ସୁଏଜ ନାଳ ଆମର ତାଳଦଣ୍ଡା କେନାଲର ହୁଏତ ଦୋହରା। ଜଳ ମନୋରମ ନୀଳ, ସେହିପରି ତରଳ ଆକାଶ, ଦୁଇ ପାଖର ସ୍ୱର୍ଣ୍ଣ ବାଲୁକା ବିସ୍ତାର ଭିତରେ ଏହି ନୀଳ ଜଳରେଖା ଭାରତୀୟ ବରବର୍ଣ୍ଣନୀମାନଙ୍କର ସ୍ୱର୍ଣ୍ଣ ପୃଷ୍ଠରେ କୃଷ୍ଣବେଣୀର ଦୃଶ୍ୟ ମନେ ପକାଇ ଦେଉଥିଲା। ବାମ ପାଖର ବାଲୁକା ରାଶି ଉପରେ ନୂତନ ଭାବରେ ଉଦ୍ଭିଦ ରୋପଣର ବ୍ୟବସ୍ଥା ଚାଲିଛି। ସ୍ଥାନେ ସ୍ଥାନେ ସେ ଚେଷ୍ଟା ସଫଳ ମଧ୍ୟ ହେଉଛି। ନାଳର ବାମ ଦିଗରେ କିଛି ଦୂର ଛଡ଼ା ଛଡ଼ାରେ ସୁନ୍ଦର ବଙ୍ଗଳା ଘର ସବୁ, ବୋଧହୁଏ ନାଳ କର୍ମଚାରୀମାନଙ୍କର ଘର। ସେହି ଘରଟିମାନଙ୍କରେ ଚାରିଦିଗରେ ସୁନ୍ଦର ଛୋଟ ଉପବନ ରଚିତ ହୋଇଛି। ମଣିଷର ହାତ ଛଡ଼ା ମରୁବାଲିରେ ବି କିପରି ସୌନ୍ଦର୍ଯ୍ୟ ସୃଷ୍ଟି କରିପାରେ ତାହା ମୁଁ ଦେଖି ମୁଗ୍ଧ ହେଉଥାଏ ଏବଂ ଭାବୁଥାଏ, ଭାରତବର୍ଷରେ ଆମେ ଜୀଅନ୍ତା ପ୍ରକୃତିକୁ ଅବହେଳା ଓ ମୂର୍ଖତାରେ କିପରି ଶ୍ରୀହୀନ କରି ବଞ୍ଚିଛୁ। ସୁଏଜ କେନାଲ ଏତେ ଛୋଟ ଯେ ଦୁଇ ପାଖର ସବୁ କଥା ଦେଖାଯାଉଥାଏ। ଆମର ଡାହାଣ ପାଖ ଅନେକ ଲୋକ ରାସ୍ତା ତିଆରିରେ ଲାଗିଥିବାର ଦେଖିଲି। ବାମ ପାଖରେ ଅନେକ ଦୂର ଯାଏ ଏକ ରେଳ ଲାଇନ ଚାଲିଛି, ବୋଧହୁଏ କାଏର ଯାଏ। ତା ଛଡ଼ା ସୁନ୍ଦର ସଡ଼କ କେନାଲର ଦୁଇ କୂଳରୁ ବାହାରି ଦୂର ବାଲୁକାରେ ମିଶିଯିବାର ଦେଖିଲି। ରେଳଗାଡ଼ି ଓ ମଟର ଯିବା ଆସିବା କରିବାର ମଧ୍ୟ ଦେଖିଲି। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଡକ୍ଟର ମାୟାଧର ମାନସିଂହଙ୍କ ଭ୍ରମଣ କାହାଣୀ ପଶ୍ଚିମ ପଥିକର ସମ୍ପାଦିତ ରୂପର ତୃତୀୟ ଭାଗ।